आकाशवाणी संबलपुर आंचलिक खबर पढ़ुछन अतीश कुमार शतपथी जुहार। पहला मुखिया खबर, समाज विकास थी शिक्षा सबनो बड़ भूमिका नेसी कहले राष्ट्रपति। उद्घाटित है आदि महोत्सव, विधानसभा न अबक्याल बजेट उपस्थापन करबे मुख्यमंत्री। राज्य अभिवृद्धि हार 7.2 रहबा बोली अर्थनैतिक सर्वे रिपोर्ट 2024-25 ती कहा जाय छे। कटक बारबाटी स्टेडियम न सेलिब्रिटी क्रिकेट लीग के उद्घाटन कले मुख्यमंत्री। और राज्य आबा हप्ता न केते जागन वर्षार संभावना रही छे बोली अनुमान करी छे पाणीपाग विभाग। एथर पूरा खबर, समाज विकास थी शिक्षा सबनो बड़ भूमिका नेसी बोली राष्ट्रपति द्रौपदी मुर्मू कहिछन। नुआदिल्लीर मेजर ध्यानचांद स्टेडियम होइथिबार आदि महोत्सव के उद्घाटन करी राष्ट्रपति कहिछन, जनजाति समुदायर शिल्पकला, खानपान, आभूषण, घरोई चिकित्सा प्रणाली, खेलकूद आमर देशर बड़ संपत्ति। सेमानकर जीवनशैली विज्ञानिकार प्रकृतिर तालमेल आउ आदर्शर झलक देखबारके मिलसी बोली श्रीमती मुर्मू कहिछन। आदिवासी मानकर शिक्षा, स्वास्थ्य और आर्थिक सशक्तिकरण लागि सरकार विशेष ध्यान दौछन। ई वर्गर लुके सशक्त हेबार सहित विकसित भारत गठन्ति सक्रिय योगदान करिपारबे। जनजाति समुदाय विकसित हेले देश ठिक बाटे विकसित हो पार्बा। गला 10 बछर भितर जनजाति समुदायर विकास लागि केन्द्र सरकार बहुटे गुरुत्वपूर्ण पदक्षेप नेइछन बोली राष्ट्रपति कहिछन।
पिछले 10 वर्ष के दौरान जनजातीय समाज के समग्र विकास के लिए अनेक प्रभावी कदम उठाया गया है। ट्राइबल डेवलपमेंट बजट 5 गुना बढ़कर लगभग 1,25,000 करोड़ रुपया हो गया है। इसके अलावा ट्राइबल वेलफेयर बजट एलोकेशन 3 गुना बढ़कर लगभग 15,000 करोड़ रुपया हो गई है। आदिवासी समुदाय के लोग लाभार्थी होने के साथ साथ विकसित भारत के निर्माण में सक्रिय भागदान दे रहे हैं।
9 दिन धरिकी हेबारे थी महोत्सव आवा 24 तारीख उद्यापित हाँ कार्यक्रम थी 30 राज्य और केन्द्रशासित इलाकार 690 आदिवासी कारीगर कलाकार जोग देवार कार्यक्रम रही। मुख्यमंत्री मोहन चरण माझी आवाकेल 2025-26 आर्थिक बछर लगी विधानसभा बजेट उपस्थापन करबे। इतरागन गलाकेल विधानसभा अर्थनैतिक सर्वे रिपोर्ट 2024-25 उपस्थापित हो रिपोर्ट अनुसार राज्य अर्थनैतिक अभिवृद्धि, खाद्यशस्य उत्पादन, महिला सशक्तिकरण, भित्तिभूमिर विकास, शिल्प, सफ्टवेयर रप्तानी क्षेत्र अभिवृद्धि घटी। राज्यर अर्थनैतिक अभिवृद्धि हार देश ठान अत्का रही बोली रिपोर्ट थी दर्शाई। सर्वभारतीय स्तर थी अभिवृद्धि हार 6.4 थिबार बेले ओडिशा नो इटा 7.2% रही। रिपोर्ट थी राज्यर मोट घरोई उत्पादन 9.5 लाख कोटी हेबा बोली आकलन करा जाइछे, जेंटा कि आगर आर्थिक बछर ठानु 10% अटकाए। सेंता राज्यर मुंडपिछा आय 10.7% बढ़ीकरी 1,82,548 टका पहुंची। आश्रम शक्ति क्षेत्र न राज्यर भागीदारीता सर्वभारतीय स्तर अटका थिबार रिपोर्ट थी कहा जाइछे। गोला 5 बछरे राज्य कृषि अभिवृद्धि हार 7% थिबा बेले राज्यस्तरीय स्तर नईटा 4.1% रही। कपा, मका, पनीपरिया, मसला बगीर चाष बढ़ावानु चाषी मान आय बढ़ीचे बोली अर्थनैतिक सर्वे रिपोर्ट थी कहा जाइछे। विधानसभा बजेट अधिवेशन चलुवानु एवा कैल आर 24 तारीख भुवनेश्वर यूनिट 5 नथिबार मुख्यमंत्री अभियोग प्रकोष्ठन जन अभियोग शुणाणी बंद रहेबा। ई बाबदे परवर्ती तारीख संवादपत्र आर भिन भिन गणमाध्यम जरिए जनई दिया बोली साधारण प्रशासन आउ साधारण अभियोग विभाग तरफ सूचना दिया जाय छे। पुरी श्रीजगन्नाथ मंदिर न मास्क पाखापाखि 22,000 केजी अम्फेड घी दरकार रही बोली आईन मंत्री पृथ्वीराज हरिचंदन कहिछन। विधानसभा से कहिछन कोठो भोग सहित पिठापणा भोग रंधार दीपती अम्फेड घी व्यवहार बाध्यतामूलक करा जाइछे। इतार छड़ा आउ गोटे प्रश्नर उत्तर थी आईन मंत्री श्री हरिचंदन कहिछन ओडिशा हाईकोर्ट न मोट 1,48,972 मामला विचाराधीन रही। हाईकोर्ट रो मंजूरी पाइथिबार 33 जन विचारपति भितर एचएन 18 जन विचारपति अछन। खाली थिबार विचारपति पदवी मानकु संविधान धारा जातीय न्यायिक कमिटी सुपारिशार राष्ट्रपति अनुमोदन थी पूरण करा जायसी। राज्य मिशन शक्ति अधीन थी 6,02,013 स्वयं सहायक गोष्ठी 70,09,000 महिला काम करुछन बोली उपमुख्यमंत्री प्रभाती परिडा कहिछन। विधानसभा न गोटे लिखित प्रश्नर उत्तर थी श्रीमती परिडा कहिछन गंजाम जिल्ला न सबनु अत्का 41,000 नु जय स्वयं सहायक गोष्ठी थिबार बेले बौद्ध नु सबनु कम 6,135 स्वयं सहायक गोष्ठी काम करुछन। ମହାକୁମ୍ଭ 2025 ଉଦ୍ଧେ ଉତ୍ତରପ୍ରଦେଶର ପ୍ରୟାଗରାଜନ ତ୍ରିବେଣୀ ସଙ୍ଗମ ନ ଏଚ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଡ଼ ପକାଇଛନ୍। ଏ ଅବସରରେ ଗୋଟିଏ ପ୍ରତିକ୍ରିୟାଥି ସେ କହିଛନ୍, ଧର୍ମ ଓ ରାସ୍ତାର ସବୁନୁ ବଡ଼ ପର୍ବ ମହାକୁମ୍ଭ ଖାଲି ଗୋଟିଏ ପର୍ବ ନୁହେଁ, ଭାରତର ହଜାର ହଜାର ବଛର ପୁରୁଣା ଆଧ୍ୟାତ୍ମିକ ଆର୍ ସାଂସ୍କୃତିକ ଚେତନାର ଗୋଟିଏ ଜୀବନ୍ତ ଜ୍ୟୋତି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ପ୍ରଶାସନର ଭକ୍ତ ନିବାସ ନାଥି ନକଲି ୱେବ୍ସାଇଟ୍ ଖୋଲିକରି ଠକେଇ ଘଟଣା ନଜରକେ ଆଇବା ଋତୁରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କ୍ରାଇମ୍ବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କରିଛନ୍। ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ ବାବଦେ ଜଣାଇଛନ୍ତି ଯେ ଶ୍ରୀମନ୍ଦିରର ନିଜର ୱେବ୍ସାଇଟ୍ www.srijagannath.in/ www.stayatpurijagannath.in ଜରିଏ ଭକ୍ତ ନିବାସମାନଙ୍କ ବୁକିଂ କରାଯାଉଥିଲା। ହେଲେ ନକଲି ୱେବ୍ସାଇଟ୍ ଆର୍ ଜାଲ୍ ଆକାଉଣ୍ଟ ଜରିଆଥି କେତେଜଣ ସାଧାରଣ ଲୋକ ଠକିଥିବାର ପ୍ରମାଣ ମିଳିବାର ଉତ୍ତରୁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି। ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଜିଲ୍ଲାର 10 କ୍ଲାସ୍ର ପରୀକ୍ଷା କେନ୍ଦ୍ରମାନଙ୍କୁ ପରିଦର୍ଶନ କରି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍। ଛାତ୍ରଛାତ୍ରୀମାନଙ୍କ ଲାଗି ପିଇବାର ପେନ୍, ହଲ୍ମାନଙ୍କେ ପଙ୍ଖା, ଓଆର୍ଏସ୍, ଉଷୋଆର୍ ଅଲଗା ବ୍ୟବସ୍ଥା ସୁନିଶ୍ଚିତ କରବାର୍କେ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେନ୍ ଜାଗାମାନଙ୍କେ ଏସବୁ ପ୍ରସ୍ତୁତି ନାଇଁ ସରି ସେନ ସେସବୁ ପ୍ରସ୍ତୁତ କରବାର ଉତ୍ତରୁ ଜିଓଟେକ୍ ଫଟୋ ଛାଡ଼ବାର୍କେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଖରାଦିନେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକେ ମୁକାବିଲା ଲାଗି ତୟାର ରହିବାର ଆଉ ପ୍ରତିଷେଧକମୂଳକ ପଦକ୍ଷେପ ନେବାର ଲାଗି ଗୃହ ନିର୍ମାଣ ଆର୍ ସହରାଞ୍ଚଳ ବିକାଶ ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସହରାଞ୍ଚଳର ଭରପୁର ପାଣି ଯୋଗାବାର୍କେ ସୁନିଶ୍ଚିତ କରିବାର ସହିତ ଜଳଯୋଗାଣ ଲାଗି ଥିବାର ପାଇପ୍ଲାଇନ୍ମାନଙ୍କୁ ଚାଲୁ ରଖବାର ଲାଗି ପରାମର୍ଶ ଦିଆଯାଇଛି। ଏ ବାବଦେ କିଛି ଅଭିଯୋଗ ଆସିଲେ ସେତାକେ 24 ଘଣ୍ଟା ଭିତରେ ସମାଧାନ କରିବାର ଲାଗି କୁହାଯାଇଛି। ପିଇବାର ପାନ୍ ଅଭାବ ହେଉଥିବାର ଇଲାକାମାନଙ୍କେ ଟ୍ୟାଙ୍କର ଜରିଆ ପାନ୍ ଯୋଗାଇ ଦେବାର ବ୍ୟବସ୍ଥା କରିବାର ଲାଗି ପଦକ୍ଷେପ ନିଆଯାଉଛି। ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ରାସ୍ତାତରା, ଛକ ଜାଗା, ବସ୍ଷ୍ଟାଣ୍ଡ ଆର୍ ରେଳ ଷ୍ଟେସନମାନଙ୍କେ ପିଇବାର ପାନ୍ ବାଣ୍ଟିବାର କେନ୍ଦ୍ର ଖୋଲିବାର୍କେ ପରାମର୍ଶ ଦିଆଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଗୋଟିଏ ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାତି ହୋଇଥିବାର ବୈଠକଟି ସହରରେ ଲାଗିଥିବା ଟ୍ରାଫିକ୍ ସିଗ୍ନାଲ୍କେ ଲୋକମାନେ ମାଲ୍ୟନ ଅବମାନିଆମାନେ ଜରିମାନା ବିଲ୍ ଅସୁଲ କରାଯାଉଛି ବୋଲି ଜଣାପଡ଼ିଛି। ଇତାର ଛଡ଼ା ଗାନ୍ଧୀ ଛକଠାରେ ଗୋଟିଏ ଯାତ୍ରୀ ପ୍ରତୀକ୍ଷାଳୟ ତିଆରି ଲାଗି ପୌର ପରିଷଦକେ ଦାୟିତ୍ୱ ଦିଆଯାଇଛି। ଭଟଲି ଛକନ ବେଶୀ ଭିଡ଼ ହେଉଥିବାରୁ ଗୋଟିଏ ଖାସ୍ ମାଷ୍ଟର ପ୍ଲାନ୍ ତିଆରି କରାଯିବାର, ନୋ ପାର୍କିଂ ଜୋନ୍ର ଗାଡ଼ି ମୋଟର ରଖୁଥିବା ଲୋକମାନଙ୍କନୁ ଜରିମାନା ଅସୁଲ କରବାର୍କେ ବୈଠକଟି ନିଷ୍ପତ୍ତି ନିଆଯାଇଛି। ବରଗଡ଼ ଜିଲ୍ଲା କୃଷି ବିଭାଗ ତରଫରୁ ପାଇକମାଲ ବ୍ଲକର ପୁରେନା ଗାଁ ତୈଳବୀଜ ଫସଲ ଉପରେ ଦୁଇଦିନିଆ କୃଷକ ତାଲିମ ଶିବିର ହୋଇଯାଇଛି। ଶିବିରଟି କୃଷି ଅଧିକାରୀମାନେ ତୈଳବୀଜ ଫସଲ, ମୁଗଫଲି, ସୋର୍ଷୋ, ରାଶି, ସୂର୍ଯ୍ୟମୁଖୀ ଆର୍ ସୋୟାବିନ୍ ବାଗିର ଫସଲ ଚାଷ କରବାର୍କେ ଚାଷୀମାନଙ୍କୁ ତାଲିମ ଦେଇଥିଲେ। ରାସାୟନିକ ସାର କମ୍ କରି ଜୈବିକ ପଦ୍ଧତି ଚାଷୀମାନଙ୍କୁ ମିଳୁଥିବା ସରକାରୀ ସୁବିଧା ସୁଯୋଗ କେନ୍ତା ପାଇପାରବେ ସେ ବାବଦେ ଚାଷୀମାନଙ୍କୁ ବୁଝାଯାଇଥିଲା। କଟକ ବାରବାଟୀ ଷ୍ଟାଡିୟମ୍ର ଖେଳାଯାଉଥିବା ସେଲିବ୍ରିଟି କ୍ରିକେଟ୍ ଲିଗ୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜ୍ ଉଦ୍ଘାଟନ କରିଛନ୍। ଉଦ୍ଘାଟନୀ ମେଚ୍ଟି ଇହାଦେ ପଞ୍ଜାବ ଦି ଶେର୍ ଆର୍ ଭୋଜପୁରୀ ଦବଙ୍ଗସ୍ ଭିତରେ ଖେଳ ଜାରି ରହିଛି। ଚାଦ ପଞ୍ଜାବ ଦି ଶେର୍ ଦଳ ପହେଲା ବ୍ୟାଟିଂ କରି 102 ରନ୍ କରିଛେ ଆର୍ ଇହାଦେ ଭୋଜପୁରୀ ଦବଙ୍ଗସ୍ ଦଳର ବ୍ୟାଟିଂ ଜାରି ରହିଛେ। ଇତାର ଋତୁରୁ 2 ନମ୍ବର ମ୍ୟାଚ୍ ମୁମ୍ବାଇ ହିରୋଜ୍ ଆର୍ ବେଙ୍ଗଲ ଟାଇଗର୍ସ ଭିତରେ ଖେଳାଯିବା। ସେଲିବ୍ରିଟି କ୍ରିକେଟ୍ ଲିଗ୍ ଥି 7ଟା ଦଳ 10 ଓଭର ମ୍ୟାଚ୍ ଖେଳୁଛନ୍। ହିନ୍ଦୀ ଆର୍ ଅଲଗା ଭାଷାର ଚଳଚ୍ଚିତ୍ର ଅଭିନେତାମାନେ ଏଥି ଭାଗ ନେଇଛନ୍। ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମ୍ଠାରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଚାଲିଥିବାର ମହିଳା ବର୍ଗ ଥି ଜର୍ମାନୀ ସ୍ପେନ୍ ଭିତରେ ହୋଇଥିବାର ମ୍ୟାଚ୍ଟି ସ୍ପେନ୍ 2-1 ଗୋଲ୍ ଥି ଜର୍ମାନୀକେ ହରାଇଛେ। ଭାରତ ଇଂଲଣ୍ଡ ଭିତରେ ଚାଲିଥିବାର ମ୍ୟାଚ୍ 2-2 ଗୋଲ୍ ଥି ଡ୍ର ହୋଇଛେ। ସିଆଡ଼େ ପୁରୁଷ ବର୍ଗ ଥି ଭାରତ ଆର୍ ସ୍ପେନ୍ ଭିତରେ ବେଲବୁଡ଼ର 7:30 ବଜେ ମ୍ୟାଚ୍ ହେବା। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ଠାରେ 2 ନମ୍ବର ଅନ୍ତଃଜିଲ୍ଲା ପଶ୍ଚିମ ଓଡ଼ିଶା ବିଜୟ ବାହାଦୁର ସିଂ ଆର୍ ଭୀମସେନ ଛତର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ 2025 ଆଜି 2 ନମ୍ବର ଦିନେ ସମ୍ବଲପୁର ଦଳ ଜିତିଛେ। ସମ୍ବଲପୁର ଆର୍ ବରଗଡ଼ ଭିତରେ ହୋଇଥିବାର ମ୍ୟାଚ୍ଟି ସମ୍ବଲପୁର ଦଳ ବରଗଡ଼କେ 1-0 ଗୋଲ୍ ଥି ହରାଇଛେ। ଏବା କାଲି ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲା ଭିତରେ ମ୍ୟାଚ୍ ହେବା। ରାଜ୍ୟର କେତେଟା ଜାଗାନ ସହିତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ସହିତ ନୂଆବା ହପ୍ତାତି ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଏହା 3 ଦିନ ତକ ପାକ୍ତି ଖାସ୍ କିଛି ପରିବର୍ତ୍ତନ ନାହିଁ ହୁଏ। ଗଲା 24 ଘଣ୍ଟା ଭିତରେ ରାଜ୍ୟର ସବୁନ ଜହତାତି ପାରଲେଖେମୁଣ୍ଡିନ 36.6°C ରହିଥିଲା। ସେନ୍ତା ରାଜ୍ୟର ସବୁ ଇଲାକାର ତାତି 33° ଉପରେ ରହିଥିଲା। ଶେଷ ମୁଖ୍ୟ ଖବର ଫେର୍ଖାଏ ସମାଜର ବିକାଶ ଶିକ୍ଷା ସବୁନ ବଡ଼ ଭୂମିକା ନେସି କହିଲେ ରାଷ୍ଟ୍ରପତି। ଉଦ୍ଘାଟିତ ହେଲା ଆଦି ମହୋତ୍ସବ। ବିଧାନସଭା ଆବାକେଲ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଭିବୃଦ୍ଧି ହାର 7.2 ରହିବା ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟ 2024-25 କୁହାଯାଇଛି। କଟକ ବାରବାଟୀ ଷ୍ଟାଡିୟମ୍ର ସେଲିବ୍ରିଟି କ୍ରିକେଟ୍ ଲିଗ୍ କେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଆଉ ରାଜ୍ୟ ଆବା ହପ୍ତାନ କେତେ ଜାଗାନ ବର୍ଷାର ସମ୍ଭାବନା ରହିଛି ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।